శ్రీ శ్రీ కృష్ణములరామ శ్రీ శ్రీ జగన్నాథమారాయణ శ్రీ రాధా కృష్ణ శ్రీ లక్ష్మీ శ్రీదేవ్ శ్రీ శ్రీ సీతారామకృష్ణ కలి శ్రీల గురుదేవ శ్రీ శ్రీమద్భక్తి సుల్తాన స్వామి మహాపాదం కలి ఏ స్తంభాచార్య శ్రీమదేశ్వర భక్తి విధాన సంస్కృతం కలి సమస్త సాధు వైష్ణవం కలి ఆది పవిత్ర పురుషోత్తమ మాస రామ పురుషోత్తమ భగవాన్ కర చైతన్య మహాప్రభుకర పురుషోత్తమ నామ కథా కీర్తన చర్చా నిత్యాంత లీలా ప్రథమ అధ్యాయ శ్లోక 47 కథా ఆరంభ కరివా గతకాలి ఆమె కథకు విశ్రాంతి దేశ ఉపలభోగ ఉపలభోగటా కణ పచారు కి పైపాలి నేను బుజిలి ఉపలభోగ కణ నా గరుడకుంభరి జీ రాశన్ మందిర జగన్నాథ మందిర గరుడకుంభ అంది ତା ପଛପଟେ ଗୋଟେ ସ୍ଲାବରେ ଗୋଟେ ପଥରରେ ଭୋଗ ଲାଗିକି ଭୋଗ ଲାଗିକି ସେଇଟା ଭୋଗ ଲଗା ଜଗନ୍ନାଥ ପ୍ରଦାନ କରାଯାଏ। ତା ପଛପଟେ ହେଉଛି ଭଣ୍ଡ ଘର, ଭଣ୍ଡ ଘରରେ ଭଣ୍ଡ ଭୋଗ ଲାଗେ। ଆଉ ଏଠି ଯେଉଁ ଲାଗେ ଗରୁଡ଼ଖମ୍ବ ପଛପଟେ ଯେଉଁଟା ପଥର ଅଛି ସେଠି ଭୋଗ ଲାଗେ, ସେଇଟା ଉପଲ ଭୋଗ କହନ୍ତି। ଚୈତନ୍ୟ ମହାପ୍ରଭୁ ପ୍ରତିଦିନ ଯାଆନ୍ତି ସେଠି ଦର୍ଶନ କରିବା ପାଇଁ, ଦର୍ଶନ କରିବା ପରେ ଉପଭୋଗ ଦର୍ଶନ ସରିଲା ପରେ ସେ ଆସନ୍ତି। ଏ କଥା ଆମେ କାଲି ଏ କଥାକୁ ମୁଁ କହିପାରିନଥିଲି, କିନ୍ତୁ ଆଜି କଥାରେ ବୁଝିଲି। ସବୁ ରହିଛି ମେଟ୍, ସବୁ ଜିନିଷ ରହିଛି। କ'ଣଟା ମୁଁ ଭୁଲି ଯାଇଥିଲି, ଇଏ ଗରୁଡ଼ଖମ୍ବ ପଛପଟେ ଯେଉଁ ଘର ଅଛି ତାକୁ ଭଣ୍ଡ ଘର ବୋଲି କୁହାଯାଏ। ଭଣ୍ଡ ସେ ଘର ସାରା ଭର୍ତ୍ତି ହୋଇଯାଇଛି ପ୍ରସାଦ ଭୋଗ, ଭୋଗ ପ୍ରସାଦ ନୁହଁ, ଭୋଗ ଲାଗିଥିବ, ଭୋଗ ଲାଗିବ ଘର ସାରା। ଆଉ ଭଗବାନ ସେଇଠୁ ଲାଗିବ ସେଠିକି ଗରୁଡ଼ଖମ୍ବ ସେ ଯେଉଁ ମନ୍ଦିର ସେ ଘରଟା ଅଛି, ସେ ଘରେ ସେ ଭକ୍ତମାନେ ଦୁଇ ସାଇଡ଼୍ ରହିଥିବେ, ଆଉ ସେଇଠି ଲାଗିବ ଭୋଗ। ଭଗବାନ ସେଠି ଦେଖିବେ, ଦର୍ଶନ କରିକି ଭଗବାନ ପାଇବେ ପ୍ରସାଦ। ସେଇଠି ସେ ଦେଖିକିରି ଚକା ଆଖିରେ ଦେଖିକି ଭଗବାନ ସେଠି ପ୍ରସାଦ ପାଇବେ। ଭଣ୍ଡ ଭୋଗ ସବୁଗୁଡ଼ା ସେଇଠି ଲାଗେନି, ଅଧିକାଂଶ ସମୟରେ ଭଗବାନ ପାଖକୁ ଯାଏ, ରତ୍ନ ସିଂହାସନ ପାଖକୁ ଯାଏ, ସେଠି ଭୋଗ ଲାଗେ। କିନ୍ତୁ କେତେଟା ଭିତରେ ଭଣ୍ଡ ଭୋଗ ଲାଗେ। ଆଉ ଉପଲଭୋଗ ହେଉଛି ଗରୁଡ଼ଖମ୍ବ ପଛପଟେ ଯେଉଁ ପଥର ଉପରେ ସେଠି ଭୋଗ ଲାଗେ, ସେଇଟା ଉପଲଭୋଗ। ସେଇ କଥାକୁ ଆମେ କାଲି ବିଶ୍ରାମ ଦେଇଥିଲି କଥାକୁ, ଉପଲଭୋଗ ଦେଖି ହରିଦାସ ଦେଖିତେ ପ୍ରତିଦିନ ଆଇସେନ ପ୍ରଭୁ ଆଇଡ଼ା ଆଚମ୍ବିତେ। ପ୍ରଭୁ ପ୍ରତିଦିନ ଏଠି ଦର୍ଶନ କରିସାରିକିରି ଜଗନ୍ନାଥ ପ୍ରତିଦିନ ସେ ଜଗନ୍ନାଥ ଦର୍ଶନ କରୁଥିଲେ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ସେ କେଉଁ ଭକ୍ତଙ୍କୁ ଶିକ୍ଷା ଦେଉଛନ୍ତି କେମିତି ଆମେ ଭଗବାନ ସବୁଦିନ ଦର୍ଶନ କରିବା। ପ୍ରତିଦିନ ସେ ଯାଉଥିଲେ ଦର୍ଶନ କରିବାକୁ ସ୍ୱୟଂ ଭଗବାନ, ସେ କେମିତି ସେ ଯାଉଥିଲେ ଭକ୍ତ ରୂପରେ ଯାଇଛନ୍ତି, ଭଗବାନ ଦର୍ଶନ କରୁଛନ୍ତି ଏବଂ ଏଭଳି ମଗ୍ନ ହୋଇକି ଦର୍ଶନ କରୁଛନ୍ତି। ଗୋଟେ ଥର ଲୀଳା ଅଛି ଚୈତନ୍ୟ ମହାପ୍ରଭୁଙ୍କ ଲୀଳା, ଗୋଟେ ଥର ଗୋଟେ ମାତାଇ ଜଣେ ସେ ଭଗବାନଙ୍କର ଯେତେବେଳେ ଦର୍ଶନ ମିଳେ, କେତେ କ'ଣ ଭିଡ଼ ହୋଇଯାଏ କହିହେବ ନାହିଁ, ଏତେ ଭିଡ଼ ହୋଇଯାଏ। ସେ ମାତାଇ ଜଣ ଗଲେ, ସେ ମହାପ୍ରଭୁ ତ ବହୁତ ଉଚ୍ଚା, ତାଙ୍କର କନ୍ଧ ଉପରେ କେମିତି କ'ଣ ଚଢ଼ିଗଲେ, ତାଙ୍କ କନ୍ଧ ଉପରେ ଚଢ଼ିକି ଥିଲେ ଜଗନ୍ନାଥକୁ ଭଗବାନ କାନ୍ଧ ଉପରେ ଚଢ଼ିକିରି ସେ ଦେଖୁଛନ୍ତି। କ'ଣ ତାଙ୍କର କ'ଣ କହିବା, ତାଙ୍କର ଭାଗ୍ୟ କି କ'ଣ କହିବା। ତାଙ୍କର ଯେଉଁ ପାର୍ଶ୍ୱଦ ମାନେ ତାଙ୍କ ଗୋବିନ୍ଦ ତାଙ୍କର ସେବକ ରହିଛନ୍ତି, ସିଏ ଦେଖି ହତଭାଗ ହୋଇଗଲେ, ଆରେ ବୁଢ଼ୀ ତୁ କ'ଣ ଯାଇକି ଯେତେବେଳେ ତାକୁ ପାଟି କରୁଛନ୍ତି ଇଏ କରୁଛନ୍ତି, ସେତେବେଳେ ମହାପ୍ରଭୁ କହୁଛନ୍ତି ନା ସିଏ ବହୁତ ଭାଗ୍ୟବତୀ, ସିଏ ତାହାର ଯେତିକି ଦେଖିବା ପାଇଁ ଜଗନ୍ନାଥଙ୍କର ଆଗ୍ରହ ରହିଛି, ମୋର ସେତିକି ନାହିଁ, ସେ ଦେଖୁ ଦେଖୁ କହିବି। ମହାପ୍ରଭୁ ତା କାନ୍ଧରେ ରଖିଛନ୍ତି ବୁଢ଼ୀକୁ, ଦେଖନ୍ତୁ ଭଗବାନଙ୍କ କାନ୍ଧ ଉପରେ ଚଢ଼ିଯାଉଛନ୍ତି ସିଏ ଏଭଳି ଜଗନ୍ନାଥ ଦର୍ଶନ କରିବା ପାଇଁ। ଏଇଭଳି ଭାବରେ ଅନେକ ଲୀଳା ରହିଛି ଜଗନ୍ନାଥ ଚୈତନ୍ୟ ମହାପ୍ରଭୁଙ୍କ ପୁରୀରେ। ତେଣୁ ଇଏ ଭଗବାନ ସବୁବେଳେ ଦର୍ଶନ କରିକି ଆସିକିରି ଏଠିକି ଆସନ୍ତି, ବାଲିସାହି ଯେଉଁ ରହିଛି ରାସ୍ତାରେ ଆସିକିରି, ସେ ଯେଉଁ ସିଦ୍ଧ ବକୁଳ ରହିଛି ସେଇଠି ହରିଦାସ ଠାକୁର ରହିକି ଜପ କରୁଥିଲେ ସବୁବେଳେ। 300,000 ନାମ, 300,000 24 ଘଣ୍ଟା ଚାଲିଯାଉଥିଲା। 1,00,000 ମାନେ ଗୋଟେ 16 ମାଳା ହେଉଛି 2 ଘଣ୍ଟା, 4 16 ମାଳା ହେଲେ 64 ମାଳା ହେଲେ 8 ଘଣ୍ଟା, ଆଉ 8×3 = 24 ଘଣ୍ଟା ହେଲେ ଯାଇକି 300,000 ନାମ ହେବ। ଏଇଭଳି ଭାବରେ ସେ କିଛି ଖାଦ୍ୟ ଗ୍ରହଣ କରୁନଥିଲେ, କିଛି ବିଶ୍ରାମ ନଉଥିଲେ, କିଛି କ'ଣ ସବୁବେଳେ ନାମ ଦେବ। ଏଥିପାଇଁ ନାମ ଚାର୍ଯ୍ୟ ତାଙ୍କ ନାମ ହେଲା, ନାମାଚାର୍ଯ୍ୟ ହରିଦାସ ଠାକୁର କି। ତେଣୁ ସେ ହରିଦାସ ଠାକୁର ସିଏ ଜଗନ୍ନାଥ ମନ୍ଦିର ଦର୍ଶନ କରୁନଥିଲେ, କାରଣ ସେ ଜଗନ୍ କୂଳରେ ଥିଲେ, ମୁସଲମାନ କୂଳରେ ସେ ଯାଉନଥିଲେ, ମନ୍ଦିରକୁ ଯାଉନଥିଲେ। କିନ୍ତୁ ଭଗବାନ ଜଗନ୍ନାଥ ଆସି ସବୁଦିନ ତାଙ୍କୁ ଦର୍ଶନ ଦେଉଥିଲେ। ସେହି ସମୟରେ ରୂପ ଗୋସ୍ୱାମୀ ଆ ପୂର୍ବରୁ ଆମେ ଗତକାଲି କହିଥିଲେ ରୂପ ଗୋସ୍ୱାମୀ ଆସିକି ରହିଥିଲେ। ତେଣୁ ରୂପ ଦଣ୍ଡବତ କରେ ହରିଦାସ କହିଲା, ହରିଦାସ ମିଳି ପ୍ରଭୁ ରୂପେ ଆଲିଙ୍ଗିଲା। ତେଣୁ ରୂପ ଗୋସ୍ୱାମୀ ଦୂରରୁ ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ଦଣ୍ଡବତ ପ୍ରଣାମ। ଦଣ୍ଡବତ ପ୍ରଣାମ କାହିଁକି କୁହାଯାଏ, ଏହା ଯେମିତି ଗୋଟେ ଦଣ୍ଡ ବା ବାଡ଼ି, ବାଡ଼ିଟା ରହିଛି, ବାଡ଼ିଟାକୁ ଛାଡ଼ିଲେ ଯେମିତି ପଡ଼ିବ ସେଇଭଳି ଭାବରେ ଦଣ୍ଡବତ ଆମେ ସେଭଳି ପଡ଼ିବା ନାହିଁ, କିନ୍ତୁ ସେଇଭଳିଆ ପ୍ରଣାମ କରିବା। ଦଣ୍ଡବତ ଗୋଟେ କଷ୍ଟାଙ୍ଗ ପ୍ରଣାମ କୁହାଯାଏ। ଆଠଟି ଅଙ୍ଗ ରହିଛି, ଆଠଟି ଅଙ୍ଗ କ'ଣ କ'ଣ, ପାଞ୍ଚଟି ଅଙ୍ଗ ତ ରହିଛି, ପାଦ, ଆଣ୍ଠୁ, ଜଙ୍ଘ, ଆଉ ନାଭି, ହସ୍ତ, ବକ୍ଷଦେଶ, ନାଭି ମାନେ ବକ୍ଷଦେଶ, ମସ୍ତକ, ଏଇଭଳି ଭାବେ ପାଞ୍ଚ ଅଙ୍ଗ ହୋଇଗଲା। ଆଉ ତିନି ହେଉଛି କ'ଣ କ'ଣ, ତିନି ତିନି କ'ଣ କ'ଣ, ତିନି ତିନି ହେଉଛି, ଗୋଟେ ହେଲା ମନ, ଗୋଟେ ଶ୍ଳୋକଟି ଅଛନ୍ତି ଏକାଦଶ ଷଷ୍ଠ ଅଧ୍ୟାୟରେ, ସେଥିରେ କାୟ ମନ ବାକି ସେଇଟା, ସେଇଟା ହେଉଛି କ'ଣ, ଷୋଳଶ ଅଛି କ'ଣ, ସେଇଟା ଦଣ୍ଡବୋଧ କରୁଛନ୍ତି ଏକାଦଶ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ମୁଁ ଯେତିକି ଭାବୁଛି ଦଣ୍ଡବୋଧ ଏଇଭଳି ଭାବରେ କ'ଣ କ'ଣ ନା, ଗୋଟେ ହେଲା ଆମର ଚକ୍ଷୁରେ, ଚକ୍ଷୁରେ ତାଙ୍କୁ ଦେଖିବା, ଭଗବାନ ଦର୍ଶନ କରିବା, ତାପରେ ଆଉ ଗୋଟେ ହେଲା ମନରେ ତାଙ୍କ ବିଷୟରେ ଚିନ୍ତା କରିବା, ତାକୁ ପ୍ରଣାମ କଥାରେ ତାଙ୍କୁ କିଛି ପ୍ରଣାମ କରିବା, ଏଇଭଳି ଭାବରେ ଅଷ୍ଟାଙ୍ଗ ପ୍ରଣାମ ରହିଛି। ସତ ବାଜ ଗୋଡ଼ ଦିଆ ହେବ, ସବୁ ଚାଲିକି ସବୁ କଥା କଥା ହେବ, ଅଷ୍ଟାଙ୍ଗ ପ୍ରଣାମ କେଉଁଠି ମୁଁ ଲେଖିଛି ସେଇଟା, ମୁଁ ଯେତିକି ଥର ଭାବୁଛି ମନେ ପକାଇବା ପାଇଁ ମନେ ପଡ଼ୁନି ମୋର। ସେଇଟା ହେଉଛି କ'ଣ ନା, ମନରେ କିଛି କହିବା, ଚକ୍ଷୁରେ ଦର୍ଶନ କରିବା, ଏଇଭଳି ଭାବରେ ରହିଛି ଆଠଟି, ଆଉ ତିନୋଟି ଅଙ୍ଗ ରହିଛି, ଏଇଟା ସୂକ୍ଷ୍ମ, ଏଇଭଳି ଭାବରେ ଅଷ୍ଟାଙ୍ଗ ପ୍ରଣାମ। କିନ୍ତୁ ସ୍ତ୍ରୀଲୋକମାନେ ସେଭଳି କରିବେ ନାହିଁ, ସ୍ତ୍ରୀଲୋକମାନେ କେବଳ ଧନୁ ପ୍ରଣାମ, ଧନୁ ପ୍ରଣାମ କଲାବେଳେ କରିବେ, ଏଇଟା ନିୟମ ରହିଛି। ଯାହା ହଉ, ସ୍ତ୍ରୀଲୋକମାନଙ୍କ ପ୍ରଣାମ କରିବା ନାହିଁ, ଆମେ କାହିଁ ଚିନ୍ତା କରିବା ସେ ବିଷୟରେ। ତେଣୁ ଏଇଭଳି ଭାବରେ ଦଣ୍ଡବତ ପ୍ରଣାମ କରୁଥିଲେ ରୂପ ଗୋସ୍ୱାମୀ। ତେଣୁ ରୂପ ଗୋସ୍ୱାମୀ ଯେଉଁ କହିଲେ ଦୂରରୁ ଦଣ୍ଡବତ ପ୍ରଣାମ କରୁଥିଲେ, ତେଣୁ ହରିଦାସ କହୁଛନ୍ତି ପ୍ରଭୁ ମହାପ୍ରଭୁ ପ୍ରଭୁ ଆପଣଙ୍କୁ ରୂପ ପ୍ରଣାମ କରୁଛି, ଦେଖେଇଦେଲେ। ତେଣୁ ମହାପ୍ରଭୁ କ'ଣ କଲେ ନା, ହରିଦାସ ମିଳି ପ୍ରଭୁ ରୂପେ ଆଲିଙ୍ଗିଲା, ହରିଦାସଙ୍କ ସହିତ ଦେଖା କଲେ ବା ତାଙ୍କୁ ଆଲିଙ୍ଗନ କଲେ, ତାପରେ ରୂପ ଗୋସ୍ୱାମୀ ଆଲିଙ୍ଗନ କଲେ ମହାପ୍ରଭୁ। ଭଗବାନଙ୍କର ଆଲିଙ୍ଗନ ପ୍ରାପ୍ତ ହେଲେ କେତେ ଯେ ଆନନ୍ଦ ରହିଛି କ'ଣ କହିବା। ଯେତେବେଳେ ବର୍ଣ୍ଣନା କରାଯାଇଛି ଭାଗବତ ଏକାଦଶ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛି, ଦଶମ ସ୍କନ୍ଧରେ ଅଶୀ ଅଧ୍ୟାୟରେ, ସୁଦାମା ଦରିଦ୍ର ସୁଦାମା ତାଙ୍କର ପତ୍ନୀ କ'ଣ, ତାଙ୍କ ନାଁ ପୁତ୍ର ନାଁ ସୁଶୀଲା ନା, ତାଙ୍କର ପତ୍ନୀ ସେ କ'ଣ କଲେ, ତାଙ୍କ ନାମ ଧରିବି ନାହିଁ, ତାଙ୍କ ପତ୍ନୀଙ୍କର ନାଁ ହଁ ସୁଶୀଳା, ଦେଖ ସୁଶୀଳା ମୁଁ କହିଲି, ଅନ୍ୟମାନେ କହିଲେ ନା ସୁଶୀଳା ନୁହଁ। ତେଣୁ ଭାଗବତ ଲେଖା ହିଁ ସୁଶୀଳା ବୋଲି, ତେଣୁ ଇଏ ଯେଉଁ ରହିଛନ୍ତି ପତ୍ନୀ ତାଙ୍କୁ ବହୁତ ବାଧ୍ୟ କଲେ, ତୁମେ ଟିକେ ଯାଅ, ତୁମ ବନ୍ଧୁ ରହିଛନ୍ତି, ଆଜି କୃଷ୍ଣ ତୁମ ବନ୍ଧୁ, ତୁମେ ଏତେ ଦରିଦ୍ର ପିଲାମାନେ ଖାଇବାକୁ ପାଉନାହାନ୍ତି, ଆଉ ମାତାଜୀଙ୍କର ଶାଢ଼ୀରେ ହଜାର କଣା ସବୁ ଷ୍ଟିଚ୍ ପଡ଼ିଛି ଏଇଭଳି ଭାବରେ, ଆଉ ଏଇଭଳି ଭାବରେ ଦରିଦ୍ର ରହିଛନ୍ତି। ବାରମ୍ବାର ବାରମ୍ବାର କହିଲା ପରେ ଗୋଟିଏ ଭଗବାନ ଚିନ୍ତା କଲେ, ସୁଦାମା କହିଲେ ଅୟମ୍ ହି ପରମ ଲାଭ ଯଦି ଉତ୍ତମ ଶ୍ଳୋକ ଦର୍ଶନ, ଭଗବାନଙ୍କ ଉତ୍ତମ ଶ୍ଳୋକଙ୍କ ଦର୍ଶନ ହେବ ସେଇଟା ଆମର ଲାଭ, ଆଉ କିଛି ମିଳୁ କି ନ ମିଳୁ, ଆଉ ସ୍ତ୍ରୀ ଯେଉଁ ଏଥିରେ ବାଧ୍ୟ କରୁଛି ତେଣୁ ଗଲେ। ଗଲା ପରେ ସେ ଭଗବାନଙ୍କ ଯେଉଁ ଲୀଳା ଅଛି ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ଏହିଭଳି ଭାବରେ ଯଦି ଫେରୁଛନ୍ତି ଭଗବାନ କିଛି ଦେଲେ ନାହିଁ, ବରଂ କହିଲେ ମୋ ପାଇଁ କ'ଣ ଆଣିଛ ସେଇଟା ଦିଅ, ନିଜେ କିଛି ଦେଲେ ନାହିଁ, ତାଙ୍କର ଷୋହଳ ହଜାର ଶହେ ଆଠ ମହାପ୍ରାସାଦ ରହିଛି, ରାଣୀ ମହଲ ସବୁ ରହିଛି, କେତେ କ'ଣ ସବୁ ଚିକ୍ 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 ହେଉଛି ସବୁ, ମୋଳି ମାଣିକରେ ସବୁ ଝିଲମିଲ ଝିଲମିଲ ହେଉଛି, ଆଉ ଏତେ ଧନ ରହିଛି, କିନ୍ତୁ ସେ କହୁଛନ୍ତି ମୋ ପାଇଁ କ'ଣ ଆଣିଛ। ଆଉ ସେ ଆଣିଥିଲେ ଯେଉଁ ଚୁଡ଼ା ମୁଠାଟା ଆଣିଥିଲେ ଯେ, ଚାରି ମୁଠା ଚୁଡ଼ା ତାଙ୍କ ପତ୍ନୀ ଯୋଗାଡ଼ କରିକି ବିକିଆ କରିକି ଆଣିଥିଲେ, ତାକୁ ବାନ୍ଧିକିରି ଆଣିଥିଲେ, ଏତେ ବାଟ ଆସିଲେ କେଉଁଠୁ, କେଉଁଠୁ ସେ ଆସିଲେ ଯେଉଁ ରହିଛନ୍ତି ଦ୍ୱାରକା କୁ ଯେ ଆସିଲେ ଗୁଜୁରାଟରୁ ସେ ଅହମ୍ମଦାବାଦ ନା କୌଣସି ସବୁ ଆସିଲେ ଗୋଟେ ବାଟ କାଖରେ ବାନ୍ଧିକି ଆଣିଥିଲେ ସେ ଯେଉଁ ଛିଣ୍ଡା କପଡ଼ା, କପଡ଼ା ବି ଭଲ କପଡ଼ା ନୁହଁ, ଛିଣ୍ଡା କପଡ଼ା, ତା ଦେହରେ ଆଣିକି ଆସିଥିଲେ ସେଇଟାକୁ ଅଧା ସେ ଯେଉଁ ଦେଇଥିଲେ ଭକ୍ଷା, ସେ ସବୁ ନଷ୍ଟ ଯେଉଁ ଚାଉଳ ହୋଇଯାଇଛି ସେଇ ଚାଉଳକୁ ଦେଇଥିଲେ, ଯେଉଁ ଚାଉଳଗୁଡ଼ା କପଡ଼ା ହେବ କୁକୁର ଖାଇବା କଥା ତାଙ୍କୁ ଦେଇଦେଲେ, ସେ ଚାଉଳରେ ଭାଜିକିରି ସେ ଆଣିଥିଲେ ଖୁଦକଣା ଖୁଦଭଜା ଆଣିଥିଲେ। ଭଗବାନ କହିଲେ ମୋ ପାଇଁ କ'ଣ ଆଣିଛ କହିକିରି ସୁଦ୍ଧା ଚାହୁଁଥିଲେ ଦେବା ପାଇଁ, ଏତେ ତାଙ୍କର ରହିଛି ଐଶ୍ୱର୍ଯ୍ୟ ଦେଖିକିରି। ସେ କହିଲେ ଏ ଖୁଦକଣାକୁ ସେ କ'ଣ ଖାଇବେ, ଦେଉନଥିଲେ, କିନ୍ତୁ ଜବରଦସ୍ତି ଭଗବାନ ଜବରଦସ୍ତି ତାକୁ ଟାଣିକି ଛିଣ୍ଡେଇ ଦେଲେ, ଛିଣ୍ଡିକିରି ଥିଲା ଛିଣ୍ଡା କପଡ଼ା, ଟାଣିଦେଲେ ଛାଡ଼ୁନାହାନ୍ତି ବୋଲି ଘର ଛିଣ୍ଡିଗଲା, ଛିଣ୍ଡିଗଲା ତଳେ ପଡ଼ିଗଲା, ଖୁଦ ଯେତେବେଳେ ତଳେ ପଡ଼ିଗଲା ସେ ତଳୁ ଗୋଟି ଖାଉଛନ୍ତି ଭଗବାନ। ଏଭଳି ଭଗବାନଙ୍କର ଭକ୍ତ ବତ୍ସଳତା, ଆମେ ସକାଳେ କହୁଥିଲେ ଭକ୍ତ ବତ୍ସଳତା ଭଗବାନଙ୍କର, ଏଇଭଳି ଭାବରେ ଯେତେବେଳେ ଗୋଟିଏ ମୁଠା ଖାଇକି ଦ୍ୱିତୀୟ ମୁଠା ଖାଇବାକୁ ବସିଛନ୍ତି, ରୁକ୍ମିଣୀ ହାତ ଧରିଦେଲେ, କହିଲେ ତୁମେ ସବୁ ଖାଇଦେବ ନା କ'ଣ, ଆମେ କିଛି ରଖିବ ନାହିଁ, 16,108 ଆମେ ପତ୍ନୀ ଅଛୁ, ଆମକୁ କିଛି ଦେବନି ଟିକେ କହିକିରି ରଖିଦେଲେ, ବନ୍ଦ କରିଦେଲେ। ଏଇଭଳି ଭାବରେ ଭଗବାନ ତାଙ୍କୁ ବିଦାୟ କଲେ। ଏବେ ଯଦି ଫେରିକି ଆସୁଛନ୍ତି ସେହି ସମୟରେ ଶ୍ଲୋକଟି ଅଛନ୍ତି, ଆଲିଙ୍ଗନ କଥା ବି ପଣ୍ଡା ଆସିଲା, ସେ କହୁଛନ୍ତି ଚିନ୍ତା କରୁଛନ୍ତି ଯେ କ'ଣ, ସେ କହୁଛନ୍ତି କ୍ୱାହମ୍ ଧରିତ୍ର ପାପିଆନ୍ କୋ କୃଷ୍ଣ ଶ୍ରୀ ନିକେତନ ବ୍ରହ୍ମବନ୍ଧୁ ରୀତିସ୍ମାହଂ ବାହୁଭ୍ୟାଂ ପରିଲମ୍ବିତ। ଭଗବାନ ତାଙ୍କୁ ବାହୁରେ ଆଲିଙ୍ଗନ କରିଥିଲେ, ସେଟାକୁ ଚିନ୍ତା କରି ଗଦଗଦ ଗଦଗଦ ହୋଇକରି ସେ ଆସୁଛନ୍ତି ବାଟ ସାରା। ଭଗବାନ କିଛି ଦେଲେନି, ଗୋଟେ ନୂଆ ପଇସା କଣିଟେ ଦେଲେ ନାହିଁ, କିଛି ସ୍ୱର୍ଣ୍ଣ ମୁଦ୍ରା ଗୋଟେ ଦେଇଥାନ୍ତେ, କିଛି ଦେଲେ ନାହିଁ। ଆଉ ତାଙ୍କର ବସ୍ତ୍ର ଯେଉଁ ପିନ୍ଧିଛନ୍ତି ସେ ବସ୍ତ୍ର ମଧ୍ୟ ଚିଣ୍ଡା ବସ୍ତ୍ର, ବହୁତ ଜାଗାରେ ସବୁ ତାଳି ପଡ଼ିଛି ବି। ଆଉ ଯେଉଁ ଆସିଲେ ଖାଲି ପାଦରେ ଆସିଲେ ଚପଲଟେ ନାହିଁ, ଅନ୍ତତଃ ଗୋଟେ ଦେଇଥାନ୍ତି ଚପଲଟେ ଦେଇଥାଉ, ଚପଲଟେ ନେଇକି ଯାହା ନଲ ପାଦ ସବୁ ପାଦରେ ସବୁ କଣ୍ଟା ଫୁଟି ଯାଇଥିଲା, କିନ୍ତୁ କିଛି ଦେଲେ ନାହିଁ, କିଛି ଦେଲେ ନାହିଁ, ଖାଲି ଆଲିଙ୍ଗନଟେ କରିଦେଲେ। ସେ ଗୋଟେ ଚିନ୍ତା କରୁଛନ୍ତି ସୁଦାମା, ସୁଦାମା କରି କହୁଛନ୍ତି, ଏ ସବୁଟି ଅଛନ୍ତି କହୁଛନ୍ତି କ'ଣ ସେ ସବୁ କହିଲି, କ୍ୱାହମ୍ ଦରିଦ୍ର ପାପିଆ, କେଉଁଠି ମୁଁ ଗୋଟେ ଦରିଦ୍ର ବ୍ୟକ୍ତି, ପାପି ବ୍ୟକ୍ତି ଗୋଟାଏ, ନହେଲେ ମୁଁ ଦରିଦ୍ର ହୋଇଥାନ୍ତି। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମହାନ ପାପି ବ୍ୟକ୍ତି ବୋଲି ମୋତେ ଦରିଦ୍ର କରିଛନ୍ତି ଭଗବାନ, କ୍ୱାହମ୍ ପାପି ଦରିଦ୍ର ପାପିଆନ୍ କୋ କୃଷ୍ଣ ଶ୍ରୀନିକେତନେ, ଆଉ କେଉଁଠି କୃଷ୍ଣ ଅଛନ୍ତି ଯେ ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀଙ୍କର ନିକେତନ, ଲକ୍ଷ୍ମୀଦେବୀ ସେଠି ରହିଛନ୍ତି, ହଜାର ହଜାର ଲକ୍ଷ୍ମୀ ରହିଛନ୍ତି। ଆଉ ବାହୁ ବ୍ରହ୍ମବନ୍ଧୁ ରୀତିସ୍ମା, ମୁଁ ମୋତେ ବ୍ରାହ୍ମଣର କୌଣସି ଗୁଣ ନାହିଁ ମୋ ପାଖରେ, ବିପ୍ର ଥିଲେ ସୁଦାମ ବିପ୍ର, ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ, କିନ୍ତୁ ବାହୁଭ୍ୟାଂ ପରିଲମ୍ବିତ, ଯେଉଁ ବାହୁରେ ସେ ରୁକ୍ମିଣୀ ଦେବଙ୍କୁ ଆଲିଙ୍ଗନ କରନ୍ତି ସେଇ ବାହୁରେ ମୋତେ ଆଲିଙ୍ଗନ କଲେ, ଏଇଥିରେ ଦେଖିକି ସେ କୃତ୍ୟ କୃତ୍ୟ ହୋଇଯାଉଥିଲେ। ଭଗବାନ କିଛି ଦେଲେ ନାହିଁ, ମନ ଦୁଃଖ ହେଲା ନାହିଁ, ଭଗବାନ ଦେଇନାହାନ୍ତି ଭଲ କରିଛନ୍ତି, କାହିଁକିନା ମୁଁ ଦରିଦ୍ର ଅଛି, ମୁଁ ଧନ ପାଇଗଲେ ତାଙ୍କୁ ଭୁଲିଯିବି, ଏଇଭଳି ଭାବରେ ଚିନ୍ତା କରି କରି ଆସୁଛନ୍ତି। ଆସିଲା ବେଳକୁ ଯେତେବେଳେ ପହଞ୍ଚିଗଲେ ତାଙ୍କ ଘର ପାଖରେ ପହଞ୍ଚିବାରେ ଦେଖିଲେ କ'ଣ ବାଟ ଭୁଲିଗଲି ନା କ'ଣ, ଆଉ ତାଙ୍କର ଝୋପଡ଼ି ନାହିଁ ସେଠି, ଗୋଟେ ଆଉ ଗୋଟେ ଦ୍ୱାରକା ନଗରୀ ଭଳିଆ ହୋଇଯାଇଛି। ସେ ଭାବିଲେ ମୁଁ ଯେଉଁ ପଳେଇଗଲି, ଆଉ କିଏ ରାଜା ଫଜା ଆସିକି ବିଲ୍ଡର ଫିଲ୍ଡର ଆସିକି ପାଇକିରି ଗୁଣି କରିଦେଲା କି, ଏଇଭଳି ଭାବରେ ଚିନ୍ତା କରିଛନ୍ତି ନା ମୁଁ ବାଟ ଭୁଲିଗଲି, ଆଉ କେଉଁ ବାଟ ପଳେଇ ଆସି ବୁଲିକି ପଳେଇ ଆସିଲି କି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତାଙ୍କ ପତ୍ନୀ ଆସି ସେଇଠି ଉପସ୍ଥିତ ହୋଇଗଲେ ସେ ଚିହ୍ନି ପାରୁନାହାନ୍ତି ତାଙ୍କୁ, ସେଠି ଦେବୀ ଅପ୍ସରା ଭଳିଆ ରହିଛନ୍ତି ସେ ଦେବୀ, ସେ କେମିତି ଚିହ୍ନିଲେ, ଆଙ୍କର କିଛି ପରିବର୍ତ୍ତନ ହେଇନି, ଆଙ୍କର ଯେମିତି ସିଡ଼ା ବାହାରିକି ରହିଥିଲା, ସିଡ଼ା ପ୍ରସର ସେ ବାହାରିକି ରହିଥିଲା, ଦରିଦ୍ର ଛିଣ୍ଡା କପଡ଼ା ସେ ସବୁ ପିନ୍ଧିକି ରହିଛନ୍ତି ସେମିତି, ତାଙ୍କର କୌଣସି ପରିବର୍ତ୍ତନ ହେଇନାହିଁ। କିନ୍ତୁ ତାଙ୍କ ପତ୍ନୀ ଆଉ ବହୁତ ସେବିକା ସବୁ ରହିଛନ୍ତି, ଗୋଟେ ବିରାଟ ଅଟ୍ଟାଳିକା ସବୁ ହୋଇଯାଇଛି, ଦ୍ୱାରକା ଆଉ ଗୋଟେ ଦ୍ୱାରକା ନଗର ହୋଇଯାଇଛି ଭଗବାନ କରିଦେଇଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କ ପତ୍ନୀ ଆସି ତାଙ୍କୁ ସ୍ୱାଗତ କରିକି ତାଙ୍କୁ ନେଉଛନ୍ତି, ଏ କଥା ସବୁ କଥା ରହିଛି। ଏ ପ୍ରସଙ୍ଗରେ ଆସିଗଲା ଭଗବାନ ତାଙ୍କୁ ଆଲିଙ୍ଗନ କଲେ, ଏବଂ ଭଗବାନ ଚୈତନ୍ୟ ମହାପ୍ରଭୁ ସବୁଦିନ ସକାଳେ କହୁଛେ, କ'ଣ କହୁଛେ ସବୁଦିନ ସକାଳେ, ଭଗବାନଙ୍କୁ ଆଲିଙ୍ଗନ କରନ୍ତୁ ବା ପଦାଘାତ କରନ୍ତୁ, ଯାହା କରେ ଯାହା କଲେ ମଧ୍ୟ ଯଥା ଯଥା ବା ବିଧାତ ମନ୍ ପଟ ମତ ପ୍ରାଣ ନାଥ ତୁ ସ୍ୱୟଂ ନା କର। ସିଏ ହେଉଛି ଆମର ପ୍ରାଣନାଥ। ଏଇ ଚୈତନ୍ୟ ମହାପ୍ରଭୁଙ୍କର ଭାବ ହେଉଛି ଏଇଟା, ରାଧାରାଣୀଙ୍କର ଭାବ। ରାଧାରାଣୀଙ୍କ ଭାବରେ ଚୈତନ୍ୟ ମହାପ୍ରଭୁ ସେ ରାଧାରାଣୀଙ୍କ ଭାବକୁ ଆସ୍ୱାଦନ କରୁଛନ୍ତି। ଇଏ ହେଉଛି ବହୁତ ଉଚ୍ଚସ୍ତରର କଥା, ସେଥିପାଇଁ ପ୍ରଭୁପାଦ ମହାରାଜ କୁହନ୍ତି ଇଏ ହେଉଛି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ଆମର କୌଣସି ଯୋଗ୍ୟତା ନଥିଲା କହିବା ପାଇଁ, କିନ୍ତୁ ବର୍ତ୍ତମାନଙ୍କ ଅନୁରୋଧରେ ଭଗବାନ ଅନୁମତି ଦେଲେ ହଁ ତୁମେ କହ କୁହ ମହାପ୍ରଭୁଙ୍କ ଲୀଳା। ଆଜି ମଧ୍ୟ ଏଇଟା ମଧ୍ୟ ପୁରୁଷୋତ୍ତମ ମାସ। ଯାଇ ହଉ, ଏହିଭଳି ଭାବରେ ଭଗବାନ ତାକୁ ଆଲିଙ୍ଗନ କଲେ ରୂପ ଗୋସ୍ୱାମୀଙ୍କୁ, ରୂପେ ଆଲିଙ୍ଗିଲା ହରିଦାସ ରୂପେ ରହିଆ ପ୍ରଭୁ ବସିଲା ଏକ ସ୍ଥାନ। ତେଣୁ ହରିଦାସ ଆଉ ରୂପ ଗୋସ୍ୱାମୀ ନେଇକରି ସେ ଯେଉଁ ରହିଛନ୍ତି ସିଦ୍ଧ ବକୁଳ ନିକଟରେ ଭଗବାନ ବସିଲେ ଗୋଟେ ସ୍ଥାନରେ। କୁଶଳ ପ୍ରଶ୍ନ ଇଷ୍ଟ ଗୋଷ୍ଠୀ କହିଲା ପ୍ରତକ୍ଷଣେ, ସେ ପ୍ରଶ୍ନ ପଚାରିଲେ କ'ଣ ଖବର ସବୁ ବୃନ୍ଦାବନ ଖବର, ଆଉ ତାଙ୍କ ଭାଇମାନଙ୍କ କଥା ଏସବୁ କହି ପଚାରିକରି ଇଷ୍ଟଗୋଷ୍ଠୀ କହିଲେ। ଇଷ୍ଟଗୋଷ୍ଠୀ ଏଇଟା କୁହନ୍ତି ଇଷ୍ଟଗୋଷ୍ଠୀ, ଇଷ୍ଟଗୋଷ୍ଠୀ କହିଲେ ଆମେ ଅନ୍ୟମାନେ କହନ୍ତି ଗୋଟେ ମିଟିଂ ହେବ, କିନ୍ତୁ ଆମର ବୈଷ୍ଣବ ଭାଷାରେ କୁହାଯାଏ ଇଷ୍ଟଗୋଷ୍ଠୀ ହେବ। ଇଷ୍ଟଗୋଷ୍ଠୀ କହିଲେ ଆମର ଇଷ୍ଟ ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କର କେମିତି ପୃଥିବୀ ଧାରଣାର୍ଥ ହେବ ଏ ଗୋଷ୍ଠୀରେ ଆଲୋଚନା ହେବ। ତମେ ଏଇଟା କରିବ, ତମେ ସେଇଟା କରିବ, ତମେ ସେଇଟା କରିବ, ଏମିତି କରିବା, ସେମିତି କରିବା, ସେମିତି କରିବା, ଭଗବାନ ଆମର ଇଷ୍ଟଦେବଙ୍କୁ ପ୍ରୀତି କରିବା, ଏଇଟା ଇଷ୍ଟଗୋଷ୍ଠୀ। ଇଷ୍ଟଗୋଷ୍ଠୀ ଆମ ବୈଷ୍ଣବ ଭାଷାରେ ଏଇଟା କୁହନ୍ତି ଇଷ୍ଟଗୋଷ୍ଠୀ। ଅନ୍ୟ ସାଧାରଣ ସେମିତି କହନ୍ତି ଗୋଟେ ମିଟିଂ ହେବା, ଆଜି କନଫରେନ୍ସ ହେବ, ମିଟିଂ ହେବ, ଏଇଭଳି ଭାବରେ କୁହନ୍ତି। ଆମର ସେତେ କୁହାଯାଏ ନା, ଆମେ କୁହାଯାଏ ଇଷ୍ଟଗୋଷ୍ଠୀ, ଆମର ଭଗବାନ ପ୍ରଭୁଙ୍କର ପ୍ରିୟ ପାଇଁ ଆମେ ବସନ୍ତ ଆଲୋଚନା କରିବା, କେମିତି ପ୍ରଭୁଙ୍କର ଭଲ ଭାବ ସେବା କରାଯିବ, ଏହିଭଳି ଭାବରେ। ତେଣୁ ଏ ଇଷ୍ଟଗୋଷ୍ଠୀ କଲେ, ଆଉ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ଇଷ୍ଟ ସିଏ, କିନ୍ତୁ ସିଏ ଭକ୍ତ ରୂପରେ ରହିଛନ୍ତି। ତେଣୁ ଏ ଭଗବାନଙ୍କର ଲୀଳା ବିଷୟରେ ଆଲୋଚନା ଚାଲିଛି, ଭଗବାନ କଥା, ଭଗବାନ କଥା ବିଷୟରେ ଚାଲିଛି ଆଲୋଚନା। ତେଣୁ ଭଗବାନଙ୍କର କେମିତି ମହାପ୍ରଭୁ ସବୁ କହିଲେ, ମହାପ୍ରଭୁ ଯେତେବେଳେ ଆସିଥିଲେ 1510 ମସିହାରେ ଆସିଲେ ପୁରୀକି, ତାପରେ 2-3 ବର୍ଷ ପରେ ଗଲେ ବୃନ୍ଦାବନକୁ। ବୃନ୍ଦାବନ ଗଲାବେଳକୁ ସେ ସମୟରେ ରାଧାକୁଣ୍ଡ ଶ୍ୟାମକୁଣ୍ଡ କିଛି ନଥିଲା, ଏସବୁ ଆଗରୁ ବର୍ଣ୍ଣନା କରାଯାଇଛି ମଧ୍ୟଲୀଳାରେ। ଯେତେବେଳେ ମହାପ୍ରଭୁ ଗଲେ ସେଇଟା ଧାନ କିଆରି ଥିଲା, ଯେଟା ଧାନ କିଆରି, ଆଉ ସେଠି ଜଳ ଟିକେ ଅଧିକା ଥିଲା। ମହାପ୍ରଭୁ ସେଇଠି ଯାଇକି ସେ ଧାନ କିଆରି ଭିତରେ ଆରିଷ୍ଟୋଗ୍ରାମ ନା କ'ଣ, ଆରିଷ୍ଟୋଗ୍ରାମ କ'ଣ ତା ନାଁ ନଥିଲା, ସେ ଯାଇକରି ମହାପ୍ରଭୁ ଯାଇକରି ସେଠି ସ୍ନାନ କଲେ, କହିଲେ ରାଧାକୁଣ୍ଡର ସ୍ତୁତି କଲେ। ସେତେବେଳେ ଲୋକମାନେ ଜାଣିଲେ ଯେ ଏଇଟା ହେଉଛି ରାଧାକୁଣ୍ଡ, ଆଉ ସେଇଟା ହେଉଛି ଶ୍ୟାମକୁଣ୍ଡ ବୋଲି, ନା ଲୋକମାନେ ଜାଣିନଥିଲେ ରାଧାକୁଣ୍ଡ କେଉଁଟା ଶ୍ୟାମକୁଣ୍ଡ କେଉଁଟା। ଲୁପ୍ତ ହୋଇଯାଇଥିଲା, ଲୁପ୍ତ ତୀର୍ଥକୁ ଉଦ୍ଧାର କଲେ ମହାପ୍ରଭୁ, ଏଇ ଷଡ଼ଗୋ ସ୍ୱାମୀମାନଙ୍କ ଦ୍ୱାରା ଲୁପ୍ତ ତୀର୍ଥକୁ ଉଦ୍ଧାର କରିଛନ୍ତି। ଆଜି ଆପଣ ଯେଉଁ ଦେଖୁଛନ୍ତି ବୃନ୍ଦାବନ ଧାମ, ଯାଇକି କେତେ କ'ଣ ସବୁ ହୋଇଯାଇଛି, ଆ ପୂର୍ବରୁ କିଛି ନଥିଲା, ସେଠି ସବୁ ଲୋପ ପାଇଯାଇଥିଲା, କିନ୍ତୁ ଏଇ ଷଡ଼ଗୋ ସ୍ୱାମୀମାନେ ଯାଇକରି ସେ ତାକୁ ଲୁପ୍ତ ତୀର୍ଥକୁ ସବୁ ଉଦ୍ଧାର କରିଛନ୍ତି। ଏମିତିକି ମହାପ୍ରଭୁଙ୍କ ସ୍ଥାନ ମଧ୍ୟ ଲୁପ୍ତ ହୋଇଯାଇଥିଲା, ମହାପ୍ରଭୁ କୃଷ୍ଣଙ୍କର ସ୍ଥାନକୁ ଉଦ୍ଧାର କଲେ ଏବଂ ମହାପ୍ରଭୁଙ୍କ ସ୍ଥାନକୁ ତାଙ୍କର ଭକ୍ତମାନେ ଉଦ୍ଧାର କଲେ, ଯେମିତି ଭକ୍ତିମନ ଠାକୁର ଆମେ କହିଥିଲୁ ଥରେ। ସେ ସ୍ଥାନ କେହି ଜାଣିନଥିଲେ ମହାପ୍ରଭୁଙ୍କ ଜନ୍ମସ୍ଥାନ କେଉଁଟା, କିନ୍ତୁ ମହାପ୍ରଭୁଙ୍କ ପାଇଁ ତାଙ୍କର ଷଡ଼ଗୋସ୍ୱାମୀମାନେ ଯାଇକି ଆଜି ବୃନ୍ଦାବନରେ 84 ବୃନ୍ଦାବନ ରହିଛି ବ୍ରଜମଣ୍ଡଳ, ସବୁ ପ୍ରତିବର୍ଷ କାର୍ତ୍ତିକ ମାସରେ ଇଏ ହେଉଛି 84 ବ୍ରଜଧାମ ଇଏ କରୁଛନ୍ତି, ପରିକ୍ରମା କରୁଛନ୍ତି, ବିଭିନ୍ନ ସ୍ଥାନ ଯେଉଁ ରହିଛି ଲୁପ୍ତ ହୋଇଯାଇଥିଲା, ହଜାର ହଜାର ବର୍ଷ ବିତିଗଲା ନା, ଲୁପ୍ତ ହୋଇଯାଇଥିଲା, ମହାପ୍ରଭୁ ସେସବୁ ଉଦ୍ଧାର କରିଥିଲେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ସବୁ ଆଲୋଚନା କରୁଛନ୍ତି, କ'ଣ ହେଲା, କେମିତି ହେଲା, କ'ଣ ସବୁ କ'ଣ ଗ୍ରନ୍ଥ ଲେଖିଲ, ସେ ଶାସ୍ତ୍ର ଲେଖିବା ପାଇଁ ଅନୁମତି ଦେଲେ, ତାଙ୍କୁ କୃପା ଦେଲେ, ରୂପ ଗୋସ୍ୱାମୀଙ୍କୁ, ସନାତନ ଗୋସ୍ୱାମୀଙ୍କୁ ଅନେକ ଶାସ୍ତ୍ର ରଚନା କରିଛନ୍ତି। ଆମେ ସବୁଦିନ ସକାଳେ କହିଲୁ ନାନା ଶାସ୍ତ୍ର ବିଚାର ଅନେକ ନିପୁଣ ହଉ, ସଦ୍ଧର୍ମ ଶାସ୍ତ୍ର ପକଉ, ଏ ଧର୍ମକୁ ସ୍ଥାପନ କରିଛନ୍ତି ସିଏ, ହଜାର ହଜାର ଶାସ୍ତ୍ର ରହିଛି, ସବୁ ଅଲଗା ଅଲଗା କଥା ସବୁ ରହିଛି, ଆମେ ଶୁଣିଲେ ମତିଭ୍ରମ ହୋଇଯିବ। ସଦ୍ଧର୍ମକୁ ସ୍ଥାପନ କରିଛନ୍ତି, ସବୁ ଶାସ୍ତ୍ର ବିଚାର କରି କାହାର କେଉଁ ଅର୍ଥ ଏସବୁ ରହିଛି, ସେସବୁ ଆଲୋଚନା କଲେ। ଇଷ୍ଟଗୋଷ୍ଠୀ ହେଲା, କୁଶଳ ପ୍ରଶ୍ନ ଇଷ୍ଟଗୋଷ୍ଠୀ କହିଲା କତକ୍ଷଣେ, ସନାତନରେ ବାର୍ତ୍ତା ଦେବେ ଗୋସାଇଁ ପୁଛିଲ, ରୂପ କହେ ତାହାର ସଙ୍ଗେ ଦେଖା ନ ହୋଇଲ, ରୂପ କହିଲେ ତାଙ୍କ ସାଙ୍ଗେ ଆମେ ଦେଖା ହୋଇନାହିଁ, ସେ ଅଲଗା ରାସ୍ତାରେ ଗଲେ ମୁଁ ଅଲଗା ରାସ୍ତାରେ ଆସିଲି। ଆମି ଗଙ୍ଗା ପଥେ ଆଇଲାଉଁ ତିହ ରାହାର ପଥେ ଅତେ ଆମର ଦେଖା ନହେଲେ ତାହାର ସାଥେ। ଗଙ୍ଗାର ଧାରରେ ଗଙ୍ଗାର ତଟେ ତଟେ ଆସିଲେ ଇଏ ରୂପ ଗୋସ୍ୱାମୀ, କିନ୍ତୁ ସେ ରାସ୍ତା ରାସ୍ତାରେ ଗଲେ ନ୍ୟାସନାଲ ହାଇୱେ ରାଜପଥେ, ତେଣୁ ତାଙ୍କ ସହିତ ଦେଖା ହେଲାନି ବୋଲି କହିଲେ। ପ୍ରୟାଗ ଶୁଣିଲୁ ତେହ ଗେଲା ବୃନ୍ଦାବନେ, ଯେତେବେଳେ ସେ ଶୁଣିଲେ ପ୍ରୟାଗ କହିଲେ ଏ ଯେଉଁ ରହିଛନ୍ତି ବାରଣାସୀ କାଶୀ ବାରଣାସୀ ପ୍ରୟାଗ ଯେଉଁଟା କୁହାଯାଏ, ତିନି ନଦୀର ସେଠି ସଙ୍ଗମ ସ୍ଥଳ ପ୍ରୟାଗ ପ୍ରୟାଗରାଜ, ଯେତେ ତୀର୍ଥ ଅଛନ୍ତି ସବୁ ତୀର୍ଥ ଭିତରେ ଶ୍ରେଷ୍ଠ ହେଉଛି ପ୍ରୟାଗ ପ୍ରୟାଗରାଜ ବୋଲି କୁହାଯାଏ। ରାଜ ବୋଲି ରାଜା, ଗଙ୍ଗା ଯମୁନା ସରସ୍ୱତୀ, ସରସ୍ୱତୀ ଏବେ ଦେଖାଯାଉନାହାନ୍ତି, ସରସ୍ୱତୀ ନଦୀ ଲୁପ୍ତ ହୋଇଗଲେଣି, କିନ୍ତୁ ସେଇଠି ରହିଥିଲେ, ସେଇଠି ସଙ୍ଗମ ଥିଲା, ସେଇଠି ତ୍ରିବେଣୀ ବୋଲି କୁହାଯାଏ, ତିନୋଟି ବେଣୀ ଏଇ ତିନୋଟି ତ୍ରିବେଣୀ ପ୍ରୟାଗରାଜ। ତେଣୁ ପ୍ରୟାଗ ଶୁଣିଲୁ ତେହ ଗେଲା ବୃନ୍ଦାବନ, ପ୍ରୟାଗ ଯେତେବେଳେ ଆସି ପହଞ୍ଚିଲେ ବାରଣାସୀରେ ସେଇଠି ଶୁଣିଲେ ଯେ ଖବର ପାଇଲେ ଯେ ସନାତନ ଗୋସ୍ୱାମୀ ବୃନ୍ଦାବନ ଗଲେ। ଅନୁପ୍ରେମର ଗଙ୍ଗା ପ୍ରାପ୍ତି କହିଲେ ନିବେଦନ, ଅନୁପ୍ରମ ଅନୁପମ ଯେଉଁ ତାଙ୍କର ସ୍ଥାନ ଭାଇ ତିନି ଭାଇ ଥିଲେ, ସନାତନ ରୂପ ଏବଂ ଅନୁପମ, ଅନୁପମଙ୍କ ପୁତ୍ର ହେଉଛି ଜୀବ ଗୋସ୍ୱାମୀ। ଜୀବ ଗୋସ୍ୱାମୀ ବହୁତ ବିଦ୍ୱାନ ପଣ୍ଡିତ, ସେଟା ସନ୍ଦର୍ଭ ରଚନା କରିଛନ୍ତି, ଆମ ଜୀବନରେ ତାକୁ ପଢ଼ିପାରିବେ କି ନାହିଁ ସନ୍ଦେହ, କ୍ରମ ସନ୍ଦର୍ଭ ଭାଗବତ ସନ୍ଦର୍ଭ ଏଭଳି ଅନେକ ସନ୍ଦର୍ଭ ଛଡ଼ ସନ୍ଦର୍ଭ ଥେସିସ୍ ଯାହାକୁ କହିଲେ ଡକ୍ଟରେଟ୍ ଥେସିସ୍, ଆମର ଯିଏ ଋଷିକେଶ ଡକ୍ଟରେଟ୍ କରୁଛି ପାସ୍ କଲେ ଡକ୍ଟର ହେବ ସିଏ, ସେହିଭଳି ଭାବରେ ଯେ ଯେଉଁ ବୈଷ୍ଣବ ଗ୍ରନ୍ଥରେ ଡକ୍ଟରେଟ୍ ସିଏ କରିଛନ୍ତି, ଡକ୍ଟରେଟ୍ ଥେସିସ୍ କରିଛନ୍ତି ଛଡ଼ ସନ୍ଦର୍ଭ। ତେଣୁ ଯାହା ବି ହଉ ଏହିଭଳି ଭାବରେ ଅନୁପମଙ୍କର ସେ ମିଶିକି ଆସୁଥିଲେ, ଅନୁପମଙ୍କର ଶରୀର ତ୍ୟାଗ କରିଦେଲେ, ସେଟା ଗଙ୍ଗା ପ୍ରାପ୍ତି ବୋଲି କୁହାଯାଉଛି, ଅନୁପମର ଗଙ୍ଗା ପ୍ରାପ୍ତି କହିଲେ ନିବେଦନ। ତେଣୁ ଏହିଭଳି ଭାବରେ ରୂପେ ତାହା ବାସା ଦିଆ ଗୋସାଇଁ ଚାଲିଲା, ଗୋସାଇଁର ସଙ୍ଗୀ ଭକ୍ତ ରୂପରେ ମିଳିଲା, ଉପଗୋସ୍ୱାମୀଙ୍କର ରହିବା ପାଇଁ ବ୍ୟବସ୍ଥା କଲେ। ଆଙ୍କର ନୁହଁ ଯେ ହରିଦାସ ଠାକୁର ଯେଉଁ ରହିଥିଲେ ଚାରି ଦଶ ଦଶ ପାଞ୍ଚଟା ଘର ଥିଲା, ଗୋଟେ ରୁମ୍ ରହିଲେ ନା, ଏ ଗୋଟେ ଝୋପୁଡ଼ିରେ ରହୁଥିଲେ, ଯେଉଁ ରହୁଥିଲେ ହରିଦାସ ଠାକୁର ଗୋଟେ ଝୋପୁଡ଼ି, ଦୁଇଜଣ ରହିପାରିବେ ନାହିଁ। ଆଉ ସେ ତ ସବୁବେଳେ ଚବିଶ ଘଣ୍ଟା କୀର୍ତ୍ତନ କରୁଛନ୍ତି, ଆଙ୍କର ଅଲଗା ସବୁ ଲେଖାଲେଖି କରିବେ, ଶାସ୍ତ୍ର ଲେଖିବେ, କେତେ କ'ଣ ସବୁ ରହିଛି। ତେଣୁ ଏହିଭଳି ଭାବରେ ତାଙ୍କୁ ଗୋଟେ ସ୍ଥାନ ଦେଲେ, ଉପଗୋସ୍ୱାମୀ ଗୋଟେ ସ୍ଥାନ ଦେଲେ, ଗୋସାଇଁ ଚଲିଲା, ଗୋସାଇଁ କହିଲେ ମହାପ୍ରଭୁ ଚାଲିଲେ, ଏବଂ ଗୋସାଇଁର ସଙ୍ଗୀ ଭକ୍ତ ରୂପରେ ମିଳିଲା। ମହାପ୍ରଭୁଙ୍କ ଅନେକ ସବୁ ଭକ୍ତ ସବୁ ଥିଲେ ସେଇଠି, ମହାପ୍ରଭୁ ଯାଇଥିଲେ, ଇଏ ରହିଥିଲେ ରାୟ ରମାନଙ୍କୁ ରହିଥିଲେ ଦାକ୍ଷିଣାତ୍ୟରେ, ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟ ତାଙ୍କୁ ସେ ଦେଖା ହେଇଥିଲା, ଗୋଦାବରୀ ନଦୀ ତଟରେ ମିଳିଥିଲେ, ସେ କଥା ସବୁ ମଧ୍ୟଲୀଳା ଅଷ୍ଟମ ପରିଚୟ ସବୁ ବର୍ଣ୍ଣନା କରାଯାଇଛି, ବହୁତ ପ୍ରଶ୍ନ ପଚାରିଥିଲେ, ଇଏ ହେଉଛନ୍ତି ରାୟ ରମାନଙ୍କ ହେଉଛନ୍ତି ଅର୍ଜୁନ, ଆଉ ମହାପ୍ରଭୁ ହେଉଛନ୍ତି କୃଷ୍ଣ, ଭଗବତ ଗୀତାରେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଲେ, ଏ ଏଇ ଯେଉଁ ଏ ଲୀଳାରେ କୃଷ୍ଣ ପଚାରିଲେ ଅର୍ଜୁନକୁ, କହ ଅମକ କହ ଅମକ କହ ଅମକ ପଚାରିକି ଅର୍ଜୁନ ତାଙ୍କୁ ସବୁ ଜ୍ଞାନ ଦେଲେ, ରାୟ ରାମାନନ୍ଦ ସବୁ ମହାପ୍ରଭୁ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, ଏସବୁ ଲୀଳା ରହିଛି। ଏହିଭଳି ଭାବରେ ମହାପ୍ରଭୁ ତାଙ୍କୁ କହିଲେ ତୁମେ ଆସ, ସେ ସେଠିକାର ସେଠିକାର କ'ଣ ଭାଇସରୟ ବା ସେ ସେଠିକାର ଥିଲେ ମୁଖ୍ୟ ଥିଲେ, ଦାକ୍ଷିଣାତ୍ୟର ରାଜାଙ୍କର ପ୍ରତିନିଧି ଥିଲେ ସିଏ, କିନ୍ତୁ ମହାପ୍ରଭୁ ଯେତେବେଳେ କହିଲେ ସେ ଛାଡ଼ିକି ପଳାଇ ଆସିଲେ, ଚାକିରି ଛାଡ଼ିଦେଲେ, ଯେତେବେଳେ ରାଜା ଥିଲେ ପ୍ରତାପ ଦେଲେ, ସେତେବେଳେ ଆମର ଓଡ଼ିଶା କହିଲେ ସେହି ସମୟରେ ଗୋଦାବରୀ ନଦୀ ତଟ ପର୍ଯ୍ୟନ୍ତ ଥିଲା, ଆମର ଗୋଦାବରୀ ନଦୀ ତଟରେ ସେଇ ରାୟ ରାମାନନ୍ଦ ସେଠି ରହିଥିଲେ, ସେ ସେଠିକାର ଭାଇସରୟ ବା କ'ଣ ଯାହା କୁହନ୍ତି ସେଠିକା ହେଡ଼ ଥିଲେ, ସିଏ ରାଜାଙ୍କର ପ୍ରତିନିଧି ରହିଥିଲେ, ଶାସନ କରୁଥିଲେ ସିଏ, କିନ୍ତୁ ମହାପ୍ରଭୁ ଯେତେବେଳେ କହିଲେ ତୁମେ ଆସ ପୁରୀକି ଧାମକୁ ଆସ ସେଠି କଥା ହେବା, ତେଣୁ ସେ କହିଲେ ରାଜାଙ୍କୁ କହିଲେ ମୁଁ ଆଉ ଚାହୁଁନାହିଁ ଚାକିରି କରିବା ପାଇଁ, ମୁଁ ଚାକିରି ମୋତେ ଇସ୍ତଫା ଦେଉଛି ଦେଲେ। ରାଜା କହିଲେ ଠିକ୍ ଅଛି, ରାଜା ଜଣେ ଭକ୍ତ ଥିଲେ ପ୍ରତାପ ରୁଦ୍ରଦେବ, ତାଙ୍କ କଥା ମୋତେ ବହୁତ କଥା ରହିଛି, ପ୍ରତାପ ରୁଦ୍ରଦେବ ରାଜା ଯାଇକରି ସେ ଭଗବାନଙ୍କ ଦର୍ଶନ କରିବା ପାଇଁ ଚାହିଁଥିଲେ, ବହୁତ କଥା ରହିଛି, ତେଣୁ ସେ ରାୟ ରାମାନଙ୍କୁ ଦେଲେ, ତାଙ୍କ ଚାକିରିରୁ କହିବାକୁ ଠିକ୍ ଅଛି ତୁମେ ଯାଅ, ଆମେ ଜଣଙ୍କୁ ଚାକିରି ରଖିଲେ, କିନ୍ତୁ ସେ ଯେଉଁ ଦରମା ପାଉଥିଲେ ସବୁ ଦରମା ଦେଲେ, ପେନ୍ସନ୍ ଯେତିକି ଦରମା ପାଉଥିଲେ ଅଧା ସାଧାରଣତଃ ପେନ୍ସନ୍ ଦିଆଯାଏ, କିନ୍ତୁ ସେ ଫୁଲ୍ ପେନ୍ସନ୍ ଦେଲେ, ଫୁଲ୍ ଦରମା ଦେଲେ ତାଙ୍କୁ, ଏଇଭଳି କଥା ସବୁ ରହିଛି। ରାୟ ରାମାନନ୍ଦ ମୁଁ କହିଥିଲି ନା, ଏମାନେ ତାଙ୍କର ସବୁ ଅନ୍ତରଙ୍ଗ ଭକ୍ତ, ରାୟ ରାମାନନ୍ଦ, ସ୍ୱରୂପ ଦାମୋଦର, ସିକ୍କି ମାଇତି ଏବଂ ଜଣେ ମାତାଜୀ, ସିକ୍କି ମାଇତିର ଭଉଣୀ ଦେଇ ଦେଇ ତାଙ୍କର, ସେ କିଏ, ତାଙ୍କ ନାଁ ହେଉଛି ମାଧବୀ ଦେବୀ, ମାଧବୀ ଦେବୀ, ସିଏ ଏ 3.5 ହେଉଛି ତାଙ୍କର ଅନ୍ତରଙ୍ଗ ଭକ୍ତ, ଅନ୍ତରଙ୍ଗ ଲୀଳା ସବୁ ହୁଏ, ଏସବୁ କଥା ରହିଛି, ଅନ୍ତରଙ୍ଗ ଆଲୋଚନା ସବୁ ହୁଏ, ଇଷ୍ଟଗୋଷ୍ଠୀ ମହାପ୍ରଭୁଙ୍କ ସହିତ ସେମାନେ ଇଷ୍ଟଗୋଷ୍ଠୀ କରନ୍ତି, ଏଇଟାକୁ କିଏ ଅନ୍ୟମାନେ ଜାଣନ୍ତି ନାହିଁ, ବହୁତ ଗୋପନୀୟ ଲୀଳା ସବୁ ଏଇଟା ସବୁ। ତେଣୁ ଏଇଭଳି ଭାବରେ ତାଙ୍କୁ ଦେଇକରି ଗୋସାଇ ମହାପ୍ରଭୁ, ମହାପ୍ରଭୁଙ୍କର ଯେଉଁ ରହିଛନ୍ତି ସବୁ ପାର୍ଷଦମାନେ ସବୁ ରହିଛନ୍ତି, ସେମାନେ ସବୁ ଆସିକି ରୂପ ଗୋସ୍ୱାମୀ ସହ ଦେଖା କଲେ, ମିଳିଲେ। ଆର ଦିନ ମହାପ୍ରଭୁ ସବୁ ଭକ୍ତ ରହିବା ରୂପେ ମିଳାଇଲା ସଭାଏ କୃପାତ କରିବା, ମହାପ୍ରଭୁ ତାଙ୍କର ଯେତେ ଭକ୍ତ ସବୁ ରହିଛନ୍ତି ତାଙ୍କୁ ନେଇକି ତା ପରଦିନ ପୁଣି ସେ ଜଗନ୍ନାଥ ମନ୍ଦିର ଦର୍ଶନ କରି, କୁଳଭବ ଦର୍ଶନ କରି ସାରିକରି ତାଙ୍କର ଭକ୍ତମାନଙ୍କ ସହିତ ଆସି ସେଠି ପହଞ୍ଚିଗଲେ। ରୂପ ଗୋସ୍ୱାମୀ ସଭାର ଚରଣ ରୂପ କରିଲା ବନ୍ଦନ, କୃପା କରି ରୂପେ ସଭେ କହିଲା ଆଲିଙ୍ଗନ। ରୂପ ଗୋସ୍ୱାମୀ ସମସ୍ତଙ୍କର ଚରଣ ବନ୍ଦନ କଲେ, ପାଦ ଛୁଇଁକି ପ୍ରଣାମ କଲେ, ଏଇଭଳି ଭାବରେ ଚରଣ ବନ୍ଦନ ବା ଚରଣ ବନ୍ଦନ ପ୍ରଣାମ କଲେ। ପ୍ରଣାମ କଲା ପରେ ସମସ୍ତ ଭକ୍ତମାନେ ତାଙ୍କୁ ସବୁ ଆଲିଙ୍ଗନ କଲେ ରୂପ ଗୋସ୍ୱାମୀଙ୍କୁ। ଆମର ଯଦି ଯେଉଁ ବ୍ରାହ୍ମଣମାନେ ଥିବେ ସେଠି, ପୁରୀର ବ୍ରାହ୍ମଣମାନେ ଯେଉଁ ରହିଥିବେ, ପଣ୍ଡାମାନେ ସବୁ ରହିଥିବେ, ତାକୁ ଦେଖି ଦୂରରେ ପଳାଇ ଆସିବେ, ଇଏ ମୁସଲମାନ ଯବାନ କହିକି ତାକୁ ଦେଖା କରିବେ ନାହିଁ, ସେମାନେ ମଧ୍ୟ ଆସନ୍ତି ନାହିଁ। ଗୋଟେ ଥର କ'ଣ ହେଇଛି, ମହାପ୍ରଭୁ ନିମନ୍ତ୍ରଣ କଲେ ସନାତନ ଗୋସ୍ୱାମୀଙ୍କୁ। ସନାତନ ଗୋସ୍ୱାମୀ କହିଲେ ଆମକୁ ଜାଗାରେ ମୋତେ ଗୋଟେ ଭିକ୍ଷା ମିଳିଛି, ତୁମେ ଆସ ପ୍ରସାଦ ପାଇବା। ଏଇଭଳି ଭାବରେ ସନାତନ ଗୋସ୍ୱାମୀ ଯେଉଁ ଯିବା ବାଟଟା ହେଉଛି ବଡ଼ଦାଣ୍ଡରେ ଯିବା କଥା, ବଡ଼ଦାଣ୍ଡରେ ଗଲେ ତାଙ୍କ ସହିତ ସେ ସ୍ଥାନରେ ଯେଉଁଠି ଭିକ୍ଷା ମିଳୁଥିଲା ସେଇଠି ଯାଇକି ପହଞ୍ଚିଥାନ୍ତେ, ଯେ ପ୍ରସାଦ ବ୍ୟବସ୍ଥା ହେଇଥିଲା। କିନ୍ତୁ ସିଏ କ'ଣ କଲେ, ସିଏ ଗଲେ ନାହିଁ, ବଡ଼ଦାଣ୍ଡରେ ଗଲେ ନାହିଁ, ଖରା ଦିନ ହୋଇଥିଲା, ଖରା ଦିନରେ ସେ ବଡ଼ଦାଣ୍ଡରେ ନ ଯାଇକରି ସେ କେଉଁ ପଟେ ଗଲେ ନା, ସମୁଦ୍ର ପଟେ ଗଲେ, ସମୁଦ୍ର ପଟେ ବୁଲି 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 ଯେଉଁ ବାଲି ରହିଛି ତାଥିଲା ବାଲିରେ ଗଲେ, ସିଏ ବୁଲି 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 ଯାଇ ପହଞ୍ଚିଲେ। କ'ଣ ପାଇଁ ତୁମେ ସେପଟେ ଗଲ ନା, ଏଇଟା ବଡ଼ଦାଣ୍ଡ, ସବୁ ଭଗବାନଙ୍କର ଜଗନ୍ନାଥଙ୍କର ପଣ୍ଡା ପରିହାର ମାନେ ଏସବୁ ଯିବା ଆସିବା କରୁଛନ୍ତି, ତାଙ୍କର ମୋର ଛାଇ ତାଙ୍କ ଉପରେ ପଡ଼ିଯିବ, ତାଙ୍କ ଛାଇ ମୋ ଉପରେ ପଡ଼ିଯିବ, ମୁଁ ସେ ଅପବିତ୍ର ନିଜକୁ ଭାବିବେ, ସେଇଥିପାଇଁ ସେ ସେପଟେ ଯାଉନଥିଲେ। ମହାପ୍ରଭୁ ଏଇଟା ଯେତେବେଳେ ଜାଣିଲେ ବହୁତ ଖୁସି ହେଇଗଲେ ସନାତନ ଗୋସ୍ୱାମୀଙ୍କ ଉପରେ, ସେ ବହୁତ ଲୀଳା ଅଛି ମହାପ୍ରଭୁଙ୍କ ଲୀଳା କରିର, ଆମକୁ ସୁଯୋଗ ମିଳିଲା ଏସବୁ କଥା କହିବା ପାଇଁ। ଯାହା ହେଉ, ଏହିଭଳି ଭାବରେ ସଭାର ଚରଣ ରୂପ ରୂପ ଗୋସ୍ୱାମୀ ସମସ୍ତଙ୍କ ଚରଣ ବନ୍ଦନ କରିକିରି କୃପାକର ରୂପେ ସେବେ କହିଲା ଆଣିବୁ, ସମସ୍ତେ ତାଙ୍କୁ ଆଲିଙ୍ଗନ କଲେ। ଆମର ଓଡ଼ିଆ ଯେ ପଣ୍ଡା ଥିବେ ତାଙ୍କୁ ଦେଖିକି ଦୂରରୁ ଦୁଆର କରିବେ, ଏ ଜବନଟା ବୋଲି କହିବେ, ଦେଖନ୍ତୁ ଭକ୍ତର ସ୍ଥିତି ସମସ୍ତେ ବୁଝିପାରିବେ ନାହିଁ, ଭକ୍ତଙ୍କର କେଉଁ ସ୍ଥିତି ରହିଛି, ଏ ବ୍ରାହ୍ମଣଠାରୁ ଅନେକ ଉଚ୍ଚରେ ହେଉଛନ୍ତି ଭକ୍ତ। ବ୍ରାହ୍ମଣ କରି ଯେଉଁମାନେ ବ୍ରହ୍ମ ଜାଣନ୍ତି ସେମାନେ ବ୍ରାହ୍ମଣ, ତା ଉପରେ ହେଉଛନ୍ତି ଯୋଗୀ ପରମାତ୍ମା, ତା ଉପରେ ହେଉଛନ୍ତି ଭକ୍ତ। ଏ ଭକ୍ତମାନେ ଖାଲି ଭକ୍ତ ନୁହଁ, ଭକ୍ତ ଶ୍ରେଷ୍ଠ, ଏମାନେ ସବୁ ହେଉଛନ୍ତି ଗୋସ୍ୱାମୀ, ଏତେ ଉନ୍ନତ, ସ୍ୱୟଂ ସେମାନଙ୍କ ଶରୀର ଏ ଭୌତିକ ଶରୀର ନୁହଁ, ତାଙ୍କ ଚିତ୍ ଶରୀର, ଏଇଟା କୁହାଯାଇଛି ଆମର ଶାସ୍ତ୍ରରେ କୁହାଯାଇଛି। ୟା ବିଶ୍ୱ ହରେଡ଼ ଦାସେ କର୍ମଣା ମନସା ଗିରା ନିଖିଳାସ ଅପି ଅବସ୍ଥା ଜୀବନମୁକ୍ତ ସହ ଉଚ୍ଚତେ। ଏମାନେ ଯେଉଁ ରହିଛନ୍ତି ଏମାନେ ଦେଖିବାକୁ ଆମ ଭଳି ମନୁଷ୍ୟ ନୁହଁ, ଦେଖିବା ପାଇଁ ଆମ ଭଳି ମନୁଷ୍ୟ, କିନ୍ତୁ ସିଏ ହେଉଛନ୍ତି ଜୀବନମୁକ୍ତ, ସେମାନେ ହେଉଛନ୍ତି ସିଦ୍ଧ ବ୍ୟକ୍ତି, ସେମାନେ ସିଦ୍ଧ ଦେହ ତାଙ୍କର ସିଦ୍ଧ ଦେହ। ଯାହାକୁ ଅଦ୍ୱୈତ ନିତ୍ୟାନନ୍ଦ ତୁମରା ଦୁଇ ଜଣେ ପ୍ରଭୁ କହେ ରୂପେ କୃପା କର କାୟ ମାନେ, ଏବଂ ମହାପ୍ରଭୁ ସାଙ୍ଗରେ ଥିଲେ ଅଦ୍ୱୈତାଚାର୍ଯ୍ୟ ଏବଂ ନିତ୍ୟାନନ୍ଦ, ଇଏ ହେବ ଜଗନ୍ନାଥ ରଥଯାତ୍ରା ହେବ ତା ପୂର୍ବରୁ ଏମାନେ ସବୁ ଆସି ପହଞ୍ଚିଛନ୍ତି, ଆଷାଢ଼ ମାସ ତା ପୂର୍ବରୁ ଆସି ପହଞ୍ଚି ଯାଇଛନ୍ତି, କାରଣ ଚାତୁର୍ମାସ ଆରମ୍ଭ ହେଉଛି କେବେଠୁ, ଆଷାଢ଼ରୁ ଆରମ୍ଭ ହେଉଛି, ଶ୍ରାବଣରୁ ଆରମ୍ଭ ହେଉଛି ଚାତୁର୍ମାସ, ଶ୍ରାବଣ ନା, ଶ୍ରାବଣରୁ ଆରମ୍ଭ ହେଉଛି, ତେଣୁ ଆଷାଢ଼ ମାସରେ ଆସିଗଲେଣି, ଆଷାଢ଼ ମାସରେ ଆସିକି ରଥଯାତ୍ରା ଦେଖିବେ, ଏ ଚାତୁର୍ମାସ ସେଠି ରହିବେ ପୁରୀରେ, ପୁରୀ ରହିକରି ତାପରେ ଯିବେ, ଗୋଟେ ମାସ ଆସିବା ପାଇଁ ଗୋଟେ ମାସ ଯିବା ପାଇଁ ବାଟରେ 4 ମାସ ବଜରେ 4 ମାସ ଏଠି ରହିଲେ, ଏଇଭଳି ଭାବରେ 6 ମାସ ତାଙ୍କର ବିତିଯାଏ ଏଇଠି ମହାପ୍ରଭୁଙ୍କୁ ଦେଖା କରିବା ପାଇଁ ବା ଦେଖା କରିକରି।
ଏଇଭଳି ଭାବରେ ଅଦ୍ୱୈତ ନିତ୍ୟାନନ୍ଦ ସବୁ ଆସିଛନ୍ତି। ତମରା ମହାପ୍ରଭୁ ତାଙ୍କୁ କହିଲେ, ତମରା ଦୁଇଜଣେ ପ୍ରଭୁ କହିବା ରୂପେ କୃପା କର କାୟମାନେ, ଅଦ୍ୱୈତାଚାର୍ଯ୍ୟ ଏବଂ ନିତ୍ୟାନନ୍ଦ ପ୍ରଭୁ କହିଲେ ତୁମେ ଦୁଇଜଣ ରୂପ ଗୋସ୍ୱାମୀଙ୍କୁ କୃପା କର। ଯଦିଓ ଭଗବାନ ସ୍ୱୟଂ ତଥାପି ତାଙ୍କୁ କହୁଛନ୍ତି ତୁମେ ମୋତେ କୃପା କର। ତେଣୁ ତମା ଦୁହାର କୃପାତେ ଇହାର ହଉ ତେଇଛି ଶକ୍ତି ଯାହାତେ ବିପରୀତ ପାରେ କୃଷ୍ଣ ଶକ୍ତ କୃଷ୍ଣ ରସ ଭକ୍ତି। କୃଷ୍ଣ ରସର ଭକ୍ତି, କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ। ଏ ରସ ଭାଗବତ ରସଶାସ୍ତ୍ର ଏଇଭଳି ଭାବରେ ରସଶାସ୍ତ୍ର ସବୁ ରଚନା କରିବେ ସିଏ ହେଉଛି କ'ଣ ଭକ୍ତିର ସାନ୍ତ ସିନ୍ଧୁ ରସ, ରସର ଅମୃତ ସିନ୍ଧୁ ସମୁଦ୍ର ସମୁଦ୍ର ରହିଛି। ସେଇଭଳି ଭାବରେ ଉଜ୍ଜଳ ନୀଳମଣି ଅନେକ ଏଇଠି ଆମେ ଶୁଣିବା ଦୁଇଟି ଗ୍ରନ୍ଥ, ବିଦଗ୍ଧ ମହାଧବ ଲଳିତ ମହାଧବ, ଏଇ ଦୁଇଟି ଗ୍ରନ୍ଥ ବିଷୟରେ କିଛି କିଛି କୁହାଯିବ। ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ କହିଲେ ତୁମେ ତାଙ୍କୁ କୃପା କର। ତେଣୁ ଗୌଡ଼ିଆ ଓଡ଼ିଆ ଯତ ପ୍ରଭୁର ଭକ୍ତଗଣ ସବାର ହୋଇର ରୂପ ସ୍ନେହର ଭାଜନ। ମହାପ୍ରଭୁଙ୍କ ସାଙ୍ଗରେ ତାଙ୍କର ବଙ୍ଗଳା ଭକ୍ତମାନେ ସବୁ ଅଛନ୍ତି, ଗୌଡ଼ିଆ ଭକ୍ତମାନେ ଅଛନ୍ତି, ଓଡ଼ିଶାର ଭକ୍ତମାନେ ମଧ୍ୟ ରହିଛନ୍ତି। ରାୟରମାନ ହେଉଛନ୍ତି ଓଡ଼ିଶାର, ରାୟରମାନ ଏମାନେ ସବୁ ଓଡ଼ିଶାର ଲୋକ, ଶିଖି ମାଇତି ଏମାନେ ସବୁ ଓଡ଼ିଶା ମହାନ୍ତି ମହାନ୍ତି ଏମାନେ ସବୁ ଓଡ଼ିଶାର ଭକ୍ତ। ଆଉ ନବଦୀପର ଗୌଡ଼ିଆ ଭକ୍ତ ଗୌଡ଼ିଆମାନେ ବଙ୍ଗଳା ବଙ୍ଗଳା ଯେଉଁ ଭକ୍ତମାନେ ମଧ୍ୟ ସବୁ ରହିଛନ୍ତି, ମହାପ୍ରଭୁଙ୍କର ନବଦୀପରେ ରହିଥିଲେ, ସେଠି ସବୁ ଆସିଛନ୍ତି। ଏଇଭଳି ଭାବରେ ସବୁ ତାଙ୍କୁ କ'ଣ କଲେ, ଗୌଡ଼ିଆ ଓଡ଼ିଆ ଯତ ପ୍ରଭୁର ଭକ୍ତଗଣ ସବାର ଭାବିଲ ରୂପ ସ୍ନେହର ଭାବନ। ସମସ୍ତେ ରୂପ ଗୋସ୍ୱାମୀ ବହୁତ ଆଦର କଲେ। ରୂପ ଗୋସ୍ୱାମୀ ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ଉନ୍ନତ ସ୍ଥିତିର ସେ। ଏଠି ତାଙ୍କର ଲଳିତା ସଖୀ ନା କ'ଣ, ସେ ଲଳିତା ବିଶାଖା ଏଇ ଦୁଇଜଣ ହେଉଛନ୍ତି ସ୍ୱରୂପ ଦାମୋଦର ରୂପ ଗୋସ୍ୱାମୀ, ଏଇ ଯେଉଁଛନ୍ତି ଲଳିତା ବିଶାଖା ସଖୀ, ଆଉ ମହାପ୍ରଭୁ ହେଉଛନ୍ତି ରାଧାରାଣୀ। ହଁ ରୂପ ଗୋସ୍ୱାମୀ କହିଲି କି, ହଁ ରୂପ ଗୋସ୍ୱାମୀ, ରୂପ ଗୋସ୍ୱାମୀ ହେଉଛନ୍ତି ପୁରା ଇଏ ରୂପମଞ୍ଜରୀ, ରୂପମଞ୍ଜରୀ ଆଉ ସେ ହେଉଛନ୍ତି ହଁ ରୂପମଞ୍ଜରୀ ରୂପ ଗୋସ୍ୱାମୀ ରୂପମଞ୍ଜରୀ ରାୟରମଣ। ତେଣୁ ସଭାଭୟର ରୂପ ସ୍ନେହର ଭାଗ, ସମସ୍ତେ ରୂପ ଗୋସ୍ୱାମୀଙ୍କୁ ସ୍ନେହ କଲେ। ପ୍ରତିଦିନ ଆସି ରୂପେ କରେ ନ ମିଳନେ, ମନ୍ଦିରେ ଯେ ପ୍ରସାଦ ପାନ ଦେନ ଦୁଇଜଣେ। ମହାପ୍ରଭୁ ଯେତେବେଳେ ମନ୍ଦିର ଯାଆନ୍ତି, ସେ ଜଗନ୍ନାଥ ପ୍ରସାଦ ତାକୁ ଦିଆଯାଏ। ରାଜାଙ୍କର ଆଦେଶ ରହିଛି, ମହାପ୍ରଭୁଙ୍କୁ ଯାହା ଦରକାର ସବୁ ଦେବ। ମହାପ୍ରଭୁଙ୍କର ସିଏ ଭଗବାନ ସିଏ ଆଦେଶ ଦେଇଦେଇଛନ୍ତି। ବଡ଼ପଣ୍ଡା ଯିଏ ସେ ମହାପ୍ରଭୁ ରାଜା ଆଦେଶ ଦେଇଦେଇଛନ୍ତି, ମହାପ୍ରଭୁ ଆସିଲା ମାନେ ସବୁ ପ୍ରକାର ତାଙ୍କ ପାଇଁ ବ୍ୟବସ୍ଥା କରାଯିବ। ତେଣୁ ମହାପ୍ରଭୁ ଆସିକି ଦର୍ଶନ କଲେ ତାଙ୍କୁ ସବୁ ପ୍ରସାଦ ସବୁ ଦିଅନ୍ତି, ଏ ପ୍ରସାଦ ସବୁ ନେଇକି ସେ ଯାଆନ୍ତି, ଯାଇକରି ଦୁଇଜଣ ପ୍ରଦାନ କରନ୍ତି ସେ ପ୍ରସାଦ। ହଁ ଇଷ୍ଟଗୋଷ୍ଠୀ ଦୁହାସନେ କରେ କତକ୍ଷଣ, ମଧ୍ୟାହ୍ନ କରିତେ ପ୍ରଭୁ କରିଲା ଗମନ। ପ୍ରତିଦିନ ଏଇଭଳି ଭାବରେ ଲୀଳା ଚାଲିଲା, ଇଷ୍ଟଗୋଷ୍ଠୀ କଲେ, ସବୁ ଆଲୋଚନା ସବୁ ହେଲା, ହେଇକରି ତାପରେ ଭଗବାନ ଚାଲିଲେ ସମୁଦ୍ରକୁ, ସ୍ନାନ କରିବେ, ସମୁଦ୍ରରେ ସ୍ନାନ କରନ୍ତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ। ଏଇ ମତ ପ୍ରତିଦିନ ପ୍ରଭୁର ବ୍ୟବହାର ପ୍ରଭୁ କୃପା ପାୟା ରୂପେ ଆନନ୍ଦ ପା, ପ୍ରତିଦିନ ମହାପ୍ରଭୁଙ୍କର ଭଗବାନ ଦର୍ଶନ ପାଇଲେ କେତେ ଆନନ୍ଦ ତାଙ୍କର ନ ହେବ। ତେଣୁ ତାଙ୍କର ବହୁତ ଆନନ୍ଦ ରହିଛି। ଭକ୍ତଗଣ ରୟା କହିଲା ଗୁଣ୍ଡିଚା ମାର୍ଜନ, ଆୟୁକଟା ଆସି କହିଲା ବନ୍ୟ ଭୋଜନ। ବର୍ତ୍ତମାନ ଯେଉଁ ରହିଛି ରଥଯାତ୍ରା ଆରମ୍ଭ ହୋଇଗଲା, ରଥଯାତ୍ରାର ପୂର୍ବ ଦିନ ହେଉଛି ଗୁଣ୍ଡିଚା ମାର୍ଜନ। ଗୁଣ୍ଡିଚା ମାର୍ଜନ ଏଇଟା ଆମେ ଆସନ୍ତାକାଲି କହିବା, ଏଠି ଖାଲି ସଂକ୍ଷେପରେ କହିଦେବା ଏତିକି। ଭକ୍ତଗଣ ରୟା କହିଲା ଗୁଣ୍ଡିଚା ମାର୍ଜନ, ମହାପ୍ରଭୁଙ୍କ ପୂର୍ବରୁ ଗୁଣ୍ଡିଚା ମାର୍ଜନ ହେଉନଥିଲା, ମହାପ୍ରଭୁ ଆସି ଗୁଣ୍ଡିଚା ମାର୍ଜନ ଲୀଳାକୁ ଆରମ୍ଭ କଲେ। ଗୁଣ୍ଡିଚା ମାର୍ଜନ କଲେ ଲୋକ କିଏ କରୁଥିବେ, ଏତେ ନଥିଲା ଗୌଡ଼ିଓ ଇଏରେ ଏତେ ନଥିଲା, କିନ୍ତୁ ମହାପ୍ରଭୁ ଆସି ସେଇଟା ଆରମ୍ଭ କଲେ। ମହାପ୍ରଭୁ ଆସିକରି ଗୁଣ୍ଡିଚା ମାର୍ଜନ କଲେ। ଆଜି ଦେଖିବା ଯେଉଁ ରଥଯାତ୍ରା ହେବ, ତା ପୂର୍ବ ଦିନ ଆପଣ ଗୁଣ୍ଡିଚା ମନ୍ଦିର ଯାଇଛି ପୁରୀରେ, ଦେଖିବେ କେତେ ଲୋକ ଆସି ଗୁଣ୍ଡିଚା ମାର୍ଜନ କରୁଛନ୍ତି, ଝାଡ଼ୁ ଦେଉଛନ୍ତି, ସନ୍ନ୍ୟାସକୁ ଆରମ୍ଭ କରି ବ୍ରହ୍ମଚାରୀ ପର୍ଯ୍ୟନ୍ତ ସମସ୍ତେ, ବିଶେଷ ଭାବରେ ବୈଷ୍ଣବମାନେ। ଅନ୍ୟମାନେ ସେଇଟାକୁ ସେ ଜାଣନ୍ତି ନାହିଁ ସେ କ'ଣ ତା'ର ଅର୍ଥ ଲୀଳା, ଗୁଣ୍ଡିଚା ମାର୍ଜନ ଲୀଳା ସବୁ ରହିଛି। ଇନ୍ଦ୍ରମର୍ଦ୍ଧନ ଆଗରୁ ବର୍ଣ୍ଣନା ମଧ୍ୟଲୀଳାରେ ବର୍ଣ୍ଣନା କରାଯାଇଛି, ଏଠି ସଂକ୍ଷେପରେ ବର୍ଣ୍ଣନା କରାଯାଉଛି, ମଧ୍ୟଲୀଳାରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ସେଇଟା। ତେଣୁ ଗୁଣ୍ଡିଚାମ ଅର୍ଜନ କଲେ ଆମେ ଏଇ ଗୁଣ୍ଡିଚାମ ଅର୍ଜନ ଲୀଳାକୁ ଆସନ୍ତାକାଲି ବର୍ଣ୍ଣନା କରିବା। ଆମର କଥା କହିଲେ ବିଶ୍ରାମ ଦେବା। ଜୟ ଶ୍ରୀ ଚିତ୍ତାନ୍ତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭ କି। ଗୌରମାନନ୍ଦେ।